ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ନ୍ୟୁଜିଲାଣ୍ଡକୁ ଦୁଇଦିନିଆ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ. ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ 5 ବୁଝାମଣା ପତ୍ର ସ୍ୱାକ୍ଷରିତ. ସମ୍ବିଧାନ ପ୍ରତି ଅଙ୍ଗୀକାରବଦ୍ଧତା ଏବଂ ଜନମଙ୍ଗଳକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦେଲେ ଉପରାଷ୍ଟ୍ରପତି. ଭିଏତନାମରେ ଏକ ଦ୍ରୁତଗାମୀ ନୌକା ବୁଡ଼ିଯିବା ଫଳରେ 15 ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ. ଶିକ୍ଷା ସହିତ ଜନସାଧାରଣଙ୍କ ମଧ୍ୟରେ ସଂସ୍କୃତି ଓ ଜ୍ଞାନର ପ୍ରସାର ପାଇଁ ପାଠାଗାର ଏକ ଶକ୍ତିଶାଳୀ ମାଧ୍ୟମ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ଏବଂ ଭାରତ ଇଂଲଣ୍ଡ ପୁରୁଷ T20 ସିରିଜ୍ର 5 ତଥା ଶେଷ ମ୍ୟାଚ୍ ବିଳମ୍ବିତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ନ୍ୟୁଜିଲାଣ୍ଡ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି. 4 ଅଧିକ ସମୟ ମଧ୍ୟରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିଛି. ଗସ୍ତ ଅବସରରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ପ୍ରତିପକ୍ଷ କ୍ରିଷ୍ଟୋଫର ଲକ୍ସନ୍ଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି. ପ୍ରତିରକ୍ଷା, ପର୍ଯ୍ୟଟନ, କ୍ରୀଡ଼ା, ବିପର୍ଯ୍ୟୟ ପରିଚାଳନା, ଦୁଗ୍ଧ ଏବଂ ପଶୁପାଳନ ଆଦି ବିଭିନ୍ନ କ୍ଷେତ୍ରରେ 5 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି. ଅକ୍ଲ୍ୟାଣ୍ଡର ସ୍ପାର୍କ ଆରେନାଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କ ସମାବେଶକୁ ସମ୍ବୋଧନ କରିଛନ୍ତି. ନ୍ୟୁଜିଲାଣ୍ଡର ପ୍ରଗତିରେ ଭାରତୀୟ ସମ୍ପ୍ରଦାୟଙ୍କ ଅବଦାନକୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି. ଅକ୍ଲ୍ୟାଣ୍ଡର ୱେଲିଂଟନ୍ ଏବଂ କ୍ରେଷ୍ଟଚର୍ଚ୍ଚରୁ କୁଇନ୍ସଟାଉନ୍ ପର୍ଯ୍ୟନ୍ତ ଭାରତୀୟ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରୁଛନ୍ତି. ନିରନ୍ତର ବନ୍ଧୁତା, ସାଧାରଣ ମୂଲ୍ୟବୋଧ, ଦ୍ୱିପାକ୍ଷିକ ସହଭାଗିତା ଏବଂ ଭବିଷ୍ୟତ ସମ୍ପର୍କରେ ନୂତନ ମାର୍ଗ ଉନ୍ମୁକ୍ତ ନେଇ ଉଭୟ ଦେଶ ଅଙ୍ଗୀକାରବଦ୍ଧ ପ୍ରକାଶ କରିଥିବା ଶ୍ରୀ ମୋଦି କହିଛନ୍ତି.
ହମ୍ନେ ଭାରତ ନ୍ୟୁଜିଲାଣ୍ଡ ସମ୍ବନ୍ଧକୁ ଷ୍ଟ୍ରାଟେଜିକ ପାର୍ଟନରସିପ୍ କେ ସ୍ତର ପର ଲେ ଜାନେ କା ଐତିହାସିକ ନିର୍ଣ୍ଣୟ ଲିଆ ହେ। ଇସକେ ଅନ୍ତର୍ଗତ ହମ୍ ହର କ୍ଷେତ୍ର ମେ ସ୍ପଷ୍ଟ ଲକ୍ଷ୍ୟ ଔର ଠୋସ ପରିଣାମ କେ ସାଥ ଆଗେ ବଢେଙ୍ଗେ। ଇସ ବର୍ଷ ହମ୍ନେ ରେକର୍ଡ ସମୟ ମେ ଫ୍ରି ଟ୍ରେଡ ଏଗ୍ରିମେଣ୍ଟ କିଆ। ଇସ ଉପଲବ୍ଧି ସେ ଦୋନୋଁ ଦେଶୋଁ କେ ଉଦ୍ୟୋଗୋଁ, କିସାନୋଁ ଔର ୟୁବାଓଁ କେ ଲିଏ ନୟେ ଦ୍ୱାର ଖୁଲେଙ୍ଗେ।
ସମାବେଶରେ ଯୋଗଦେଇ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ୍ ଦ୍ୱିପାକ୍ଷିକ ରଣନୈତିକ ଏବଂ ଆର୍ଥିକ ସହଭାଗିତା ଉପରେ ଆଲୋକପାତ କରିଥିଲେ। ଭାରତ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ନ୍ୟୁଜିଲାଣ୍ଡର ବ୍ୟବସାୟୀଙ୍କ ପାଇଁ 140 ଲୋକଙ୍କର ଏକ ବଜାର କ୍ଷେତ୍ର ଉନ୍କକ୍ତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଲକ୍ସନ୍ କହିଛନ୍ତି। ଉଭୟ ଦେଶର ବ୍ୟବସାୟିକ କ୍ଷେତ୍ର ପ୍ରତି ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାର୍ଯ୍ୟକ୍ରମରେ 10,000 ଅଧିକ ପ୍ରବାସୀ ଭାରତୀୟ ଯୋଗଦେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଶ୍ରୀ ମୋଦି ଇଣ୍ଡୋନେସିଆ ଏବଂ ଅଷ୍ଟ୍ରେଲିଆକୁ ଗସ୍ତ ଶେଷ କରିଥିଲେ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ କହିଛନ୍ତି, ଗଣତନ୍ତ୍ରରେ ଭିନ୍ନମତ ରହିବା ସ୍ୱାଭାବିକ, ହେଲେ ସମ୍ଭିଧାନ ପ୍ରତି ଅଙ୍ଗୀକାରବଦ୍ଧତା ଏବଂ ଜନମଙ୍ଗଳକୁ ପ୍ରାଧାନ୍ୟ ଦିଆଯିବା ଉଚିତ। ବିହାରର ଗୟାଠାରେ 18 ବିହାର ବିଧାନସଭାର ସଦସ୍ୟଙ୍କୁ ନେଇ ଆୟୋଜିତ ଦୁଇଦିନିଆ ଓରିଏଣ୍ଟେସନ୍ ଏବଂ ତାଲିମ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ଅବସରରେ ଉପରାଷ୍ଟ୍ରପତି ଏହା କହିଛନ୍ତି। ଏଭଳି ଶିବିର ଆୟୋଜନ ଫଳରେ ଗଣତନ୍ତ୍ର ମଜବୁତ ହେବା ସହ ସମ୍ଭିଧାନ ପ୍ରତି ନିର୍ବାଚିତ ସଦସ୍ୟଙ୍କର ଦାୟିତ୍ୱବୋଧ ବୃଦ୍ଧି ପାଇବ। ଉପରାଷ୍ଟ୍ରପତି ଆହୁରି କହିଛନ୍ତି, ଭାରତୀୟ ଗଣତନ୍ତ୍ର ଯାତ୍ରାପଥରେ ବିହାରର ବିଧାନସଭା ସଦସ୍ୟଙ୍କର କାର୍ଯ୍ୟକଳାପ ମାର୍ଗଦର୍ଶକ ଭାବେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବିଧାନସଭାର ସଦସ୍ୟଙ୍କୁ ଉଦ୍ବୋଧନ ଦେବା ଅବସରରେ ଉପରାଷ୍ଟ୍ରପତି ରାଜ୍ୟରେ ନିଯୁକ୍ତି ସୁଯୋଗ, ସର୍ବାଙ୍ଗୀନ ବିକାଶ, ଦାଦନ ଶ୍ରମିକଙ୍କ ପ୍ରତି ନୂତନ କାର୍ଯ୍ୟକ୍ରମ ଗ୍ରହଣ କରି ନିଜ ରାଜ୍ୟକୁ ଫେରାଇ ଆଣିବାର କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି। ବିଧାନସଭା ପରିଚାଳିତ ହେଉଥିବା ସମୟରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନକାଳ, ଶୂନ୍ୟକାଳ ଏବଂ ବ୍ୟବସାୟିକ ଉପଦେଷ୍ଟା କମିଟିର କାର୍ଯ୍ୟକୁ ସଠିକ୍ ଏବଂ ଫଳପ୍ରଦ ଭାବରେ କାର୍ଯ୍ୟ କରିବାକୁ ଉପରାଷ୍ଟ୍ରପତି ସଦସ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ଉପରାଷ୍ଟ୍ରପତି କୃତ୍ରିମ ବୁଦ୍ଧିମତା, ସହଜାତ ଭାଷା ପ୍ରକ୍ରିୟା ଏବଂ ଡିଜିଟାଲ୍ ମାଧ୍ୟମରେ ବିଧାନସଭାର କାର୍ଯ୍ୟ ଅତ୍ୟନ୍ତ ବଳିଷ୍ଠ, ସ୍ୱଚ୍ଛ ଏବଂ ନାଗରିକ କୈନ୍ଦ୍ରିକ ହେବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମରେ ଉପରାଜ୍ୟପାଳ ସୟଦ ଅତା ହାସିନେନ୍ ଏବଂ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଉଦ୍ବୋଧନ ଦେଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭିଏତନାମର ଫୁକ୍ୱକ୍ ଦ୍ୱୀପ ନିକଟରେ ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଦ୍ରୁତଗାମୀ ଯନ୍ତ୍ରଚାଳିତ ନୌକା ବୁଡ଼ିଯିବା ଫଳରେ 15 ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। 21 ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ନୌକାରେ 32 ଜଣ ଭାରତୀୟ ପର୍ଯ୍ୟଟକ ଏବଂ 4 ଜଣ ନୌକା କର୍ମଚାରୀ ହନ୍ମେ ରୋଟ୍ ଅନ୍ଗୋଇ ଦ୍ୱୀପର 400 ମିଟର ଦୂରତାରେ ଗସ୍ତ କରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ହାନୋଇଠାରେ ଥିବା ଭାରତୀୟ ଦୂତାବାସର ଅଧିକାରୀ କହିଛନ୍ତି ତଲାସୀ ଏବଂ ଉଦ୍ଧାର କାର୍ଯ୍ୟ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ରହିଛି। ଏ ସମ୍ବନ୍ଧୀୟ ସୂଚନା ଏବଂ ସହାୟତା ନିମନ୍ତେ ଏକ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ହୋ ଚି ମିନ୍ ସହରରେ ଖୋଲାଯିବା ସହ ହେଲ୍ପଲାଇନ୍ ନମ୍ଘର ମଧ୍ୟ ଜାରି କରାଯାଇଛି। ଏହି ଦୁଃଖଦ ଘଟଣାରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଭିଏତନାମରେ ଥିବା ଭାରତୀୟ ଦୂତାବାସ ଏବଂ ବାଣିଜ୍ୟ ଦୂତାବାସ ପକ୍ଷରୁ ସମସ୍ତ ପ୍ରକାର ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପାଠାଗାର ସହ ଯୋଡ଼ି ହେବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଜୟପ୍ରକାଶ ନାରାୟଣ ପବ୍ଲିକ୍ ଲାଇବ୍ରେରୀ ଉଦ୍ଘାଟନ କରି ଶ୍ରୀ ଶାହା ବ୍ୟକ୍ତିତ୍ୱ ଗଠନରେ ପାଠାଗାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଛନ୍ତି। ଆଧୁନିକ ଶିକ୍ଷା ସହିତ ଜନସାଧାରଣଙ୍କ ମଧ୍ୟରେ ସଂସ୍କୃତି ଏବଂ ଜ୍ଞାନ ପ୍ରସାର ପାଇଁ ପାଠାଗାର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ଶ୍ରୀ ଶାହା ବର୍ଣ୍ଣନା କରିଛନ୍ତି। ପାଠପଢ଼ାକୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ସରକାର ବିଦ୍ୟାଳୟ ସହିତ ପାଠାଗାରଗୁଡ଼ିକୁ ସଂଯୋଗ କରିବାକୁ ପ୍ରୟାସ କରୁଛନ୍ତି। ଏ ସମ୍ପର୍କରେ ଅଧିକ ସୂଚନା ପ୍ରଦାନ କରି ଶ୍ରୀ ଶାହା ଗାନ୍ଧୀନଗର ଲୋକସଭା ନିର୍ବାଚନ ମଣ୍ଡଳୀ ଉପରେ ଆଲୋକପାତ କରିଛନ୍ତି। ସେଠାରେ ପ୍ରତ୍ୟେକ ଗାଁରେ ପାଠାଗାର ଖୋଲାଯାଇଛି ଏବଂ ପ୍ରତି ପାଠାଗାରରେ ପାଖାପାଖି 4000 ପୁସ୍ତକ ରହିଛି ବୋଲି ଶ୍ରୀ ଶାହା କହିଛନ୍ତି। ଏହି ପାଠାଗାରଗୁଡ଼ିକୁ କେନ୍ଦ୍ରୀୟ ପାଠାଗାର ସହିତ ସଂଯୁକ୍ତ କରାଯାଇଛି କାରଣ କେନ୍ଦ୍ରୀୟ ପାଠାଗାରରେ 1,25,000 ଅଧିକ ପୁସ୍ତକ ଉପଲବ୍ଧ ଅଛି। ଜୟପ୍ରକାଶ ନାରାୟଣ ପବ୍ଲିକ୍ ଲାଇବ୍ରେରୀରେ 32,000 ଅଧିକ ପୁସ୍ତକ ରହିଛି। ଏଥିସହ ସେଠାରେ ଏକ ଆଧୁନିକ ବହୁମୁଖୀ ପ୍ରେକ୍ଷାଳୟ ଗବେଷଣା କେନ୍ଦ୍ର ଏବଂ 1 କୋଟିରୁ ଅଧିକ ଅନ୍ଲାଇନ୍ ପୁସ୍ତକ ଥିବା ଇ ଲାଇବ୍ରେରୀର ମଧ୍ୟ ସୁବିଧା ରହିଛି। ଶ୍ରୀ ଶାହା କହିଛନ୍ତି ପାଠାଗାରରେ ନିଃଶୁଳ୍କ ୱାଇଫାଇ ବ୍ୟବସ୍ଥା ମଧ୍ୟ ଉପଲବ୍ଧ ଅଛି। ଏହି ଅବସରରେ ଶ୍ରୀ ଶାହା ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଛନ୍ତି। ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ଏକକାଳୀନ ନିର୍ବାଚନ ଏ ସଂକ୍ରାନ୍ତ ପରିଚାଳନାଗତ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବ ବୋଲି ଏକ ରାଷ୍ଟ୍ର ଏକ ନିର୍ବାଚନ ଆଧାରିତ ମିଳିତ ସଂସଦୀୟ କମିଟି ଅଧ୍ୟକ୍ଷ ସାଂସଦ ପିପି ଚୌଧୁରୀ କହିଛନ୍ତି। ଗୋଆଠାରେ ଗଣମାଧ୍ୟମ ପ୍ରତିନିଧିକୁ ସମ୍ବୋଧନ କରି ଶ୍ରୀ ଚୌଧୁରୀ କହିଛନ୍ତି ଏଭଳି ପଦକ୍ଷେପ ଖର୍ଚ୍ଚ ହ୍ରାସ କରିବା ସହ ଦେଶର ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବ। ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିତ୍ୱ କରୁଥିବା ଏହି 41 ଜଣିଆ ମିଳିତ ସଂସଦୀୟ କମିଟି ସରକାର, ରାଜନୈତିକ ଦଳ, ସାମ୍ବିଧାନିକ ବିଶେଷଜ୍ଞ, ନାଗରିକ ସମାଜ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କଠାରୁ ମତାମତ ସଂଗ୍ରହ କରୁଛନ୍ତି। ଗୋଆ ଗସ୍ତ ପୂର୍ବରୁ କମିଟି ଅନ୍ୟ 8ଟି ରାଜ୍ୟ ଗସ୍ତ କରିସାରିଥିବା ଶ୍ରୀ ଚୌଧୁରୀ ସୂଚନା ଦେଇଛନ୍ତି। କମିଟି ଏହାର ରିପୋର୍ଟ ଦାଖଲ କରିବା ପୂର୍ବରୁ ଦେଶର ବିଭିନ୍ନ ପ୍ରାନ୍ତ ତଥା ସମାଜର ବିଭିନ୍ନ ବର୍ଗରୁ ପ୍ରାପ୍ତ ପରାମର୍ଶଗୁଡ଼ିକୁ ବିଚାର କରିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ତେଲଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲା ଉପକଣ୍ଠସ୍ଥିତ ନନ୍ଦିଗାମା ଅଞ୍ଚଳର ମେଧା ରେଳକୋଚ୍ ଉତ୍ପାଦନ ଉଦ୍ୟୋଗକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଗସ୍ତ କରିଛନ୍ତି। 375 ଏକର ପରିବ୍ୟାପ୍ତ ଏହି ବୃହତ୍ ଶିଳ୍ପ ୟୁନିଟ୍ ରେଳବାଇର ଆଧୁନିକୀକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି। ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଅଧୀନରେ ଘରୋଇ ଉଦ୍ୟୋଗଗୁଡ଼ିକୁ ପ୍ରୋହାହନ ପ୍ରଦାନ କରାଯିବାରେ କେନ୍ଦ୍ର ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଆଲୋକପାତ କରିଛନ୍ତି। ଶିଳ୍ପ ୟୁନିଟ୍ର ଉତ୍ପାଦନ ପ୍ରକ୍ରିୟାଗୁଡ଼ିକ ମଧ୍ୟ ମନ୍ତ୍ରୀ ଶ୍ରୀ ବୈଷ୍ଣବ ସମୀକ୍ଷା କରିବା ସହ କାର୍ଯ୍ୟରତ ଶ୍ରମିକଙ୍କ ସହ ଆଲୋଚନା କରିଛନ୍ତି। ଭାରତ ଇଂଲଣ୍ଡ 5 ମ୍ୟାଚ୍ ବିଶିଷ୍ଟ ପୁରୁଷ ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ର 5ମ ତଥା ଅନ୍ତିମ ମ୍ୟାଚ୍ ଆଜି ଖେଳାଯାଉଛି। ସାଉଥମ୍ପଟନ୍ଠାରେ ୟୁଟିଲିଟା ବାଉଲ୍ଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ଟସ୍ ପଡ଼ିବାରେ ବିଳମ୍ବ ହୋଇଛି। ସନ୍ଧ୍ୟା 7ଟା ପରିବର୍ତ୍ତେ ମ୍ୟାଚ୍ 7:30 ଆରମ୍ଭ ହେବ। ଏହି ସିରିଜ୍ରେ ପ୍ରଥମ ମ୍ୟାଚ୍ଟି ବାତିଲ ହୋଇଥିବା ବେଳେ ଅନ୍ୟ 3ଟି ମ୍ୟାଚ୍ରେ ଇଂଲଣ୍ଡ ବିଜୟୀ ହୋଇ 3-0 ଆଗୁଆ ରହିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଭାରତୀୟ ସମୟ ଆଜି ରାତି 2:30 ଏବଂ ଆସନ୍ତାକାଲି ସକାଳ 6:30 ଅନ୍ୟ 2ଟି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ରାତି 2:30 ମିଆମି ଷ୍ଟାଡିୟମ୍ଠାରେ ନରୱେ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଆସନ୍ତାକାଲି ସକାଳ 6:30 ଚତୁର୍ଥ କ୍ୱାର୍ଟର ଫାଇନାଲ୍ରେ ଆର୍ଜେଣ୍ଟିନା ଏବଂ ସ୍ୱିଜରଲ୍ୟାଣ୍ଡ ପରସ୍କରକୁ ଭେଟିବେ। ସ୍ପେନ୍ ଓ ଫ୍ରାନ୍ସ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଛନ୍ତି। ଲଣ୍ଡନର ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆଠାରେ ଭାରତ ଇଂଲଣ୍ଡ ମହିଳା ଟେଷ୍ଟ ମ୍ୟାଚ୍ ଜାରି ରହିଛି। ଆଜିର ଦ୍ୱିତୀୟ ଦିବସରେ ଇଂଲଣ୍ଡ ତା'ର ପ୍ରଥମ ଇନିଂସ୍ ବ୍ୟାଟିଂ କରୁଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଇଂଲଣ୍ଡ 8 ୱିକେଟ୍ ବିନିମୟରେ 169 ରନ୍ ସଂଗ୍ରହ କରିଛି। ଟସ୍ ଜିତି ଭାରତ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ପ୍ରଥମ ଇନିଂସ୍ରେ ଭାରତ 285 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନ୍ୟୁଜିଲାଣ୍ଡକୁ ଦୁଇଦିନିଆ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ। ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ 5 ବୁଝାମଣାପତ୍ର ସ୍ୱାକ୍ଷରିତ। ସମ୍ଭିଧାନ ପ୍ରତି ଅଙ୍ଗୀକାରବଦ୍ଧତା ଏବଂ ଜନମଙ୍ଗଳକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦେଲେ ଉପରାଷ୍ଟ୍ରପତି। ଭିଏତନାମରେ ଏକ ଦ୍ରୁତଗାମୀ ନୌକା ବୁଡ଼ିଯିବା ଫଳରେ 15 ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ। ଏବଂ ଭାରତ ଇଂଲଣ୍ଡ ପୁରୁଷ ଟି20 ସିରିଜ୍ର ପଞ୍ଚମ ତଥା ଶେଷ ମ୍ୟାଚ୍ ବିଳମ୍ବିତ। ସମ୍ବାଦ ଶେଷ କଲା।